ହେଉଛି ନାରାୟଣ ସେଠୀ। ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଲୋକସଭା ନିର୍ବାଚନ ପାଇଁ ପାର୍ଟି ପ୍ରାର୍ଥୀମାନଙ୍କ ସମର୍ଥନରେ ଦେଶର ବିଭିନ୍ନ ଭାଗରେ ର୍ୟାଲିମାନ କରୁଛନ୍ତି। ଆସାମରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ଦିଲ୍ଲୀର ଏକ ଅଦାଲତ ବିଆର୍ଏସ୍ ନେତା କେ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନାମଞ୍ଜୁର କରିଛନ୍ତି। ଉତ୍ତର ଆମେରିକାରେ ଆଜି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଲୋକସଭା ନିର୍ବାଚନ ପାଇଁ ପାର୍ଟି ପ୍ରାର୍ଥୀମାନଙ୍କ ସମର୍ଥନରେ ଦେଶର ବିଭିନ୍ନ ଭାଗରେ ର୍ୟାଲିମାନ କରୁଛନ୍ତି। ଜାମ୍ମୁ କାଶ୍ମୀରରେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 12 ତାରିଖ ଦିନ ଉଦ୍ଧମପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 10 ତାରିଖ ଦିନ କାଠୁଆଠାରେ ପାର୍ଟି ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିବେ। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ବାଡ୍ରା ଜାମ୍ମୁ ଡିଭିଜନ୍ରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସପ୍ତାହରେ କଂଗ୍ରେସର ଶୀର୍ଷ ନେତା ସେଠାକୁ ଗସ୍ତ କରିବାର ଆଶା କରାଯାଉଛି। ଜାମ୍ମୁ କାଶ୍ମୀରରେ ଉଦ୍ଧମପୁର ଓ ଜାମ୍ମୁ ଲୋକସଭା ଆସନ ପାଇଁ ଆସନ୍ତା 19 ଓ 26 ତାରିଖରେ ପ୍ରଥମେ ଦୁଇଟି ଯାକ ପର୍ଯ୍ୟାୟରେ ମତଦାନ ହେବ। ବିଜେପି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଉଦ୍ଧମପୁରରେ ପ୍ରାର୍ଥୀ କରାଇଛି। ଜାମ୍ମୁରେ ବିଜେପି ଯୁଗଳ କିଶୋର ଶର୍ମାଙ୍କୁ ପ୍ରାର୍ଥୀ କରାଇଥିବା ବେଳେ କଂଗ୍ରେସ ରମଣ ଭଲ୍ଲାଙ୍କୁ ପ୍ରାର୍ଥୀ କରିଛି। ଆସାମରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦିବ୍ରୁଗଡ଼ ଲକ୍ଷ୍ମୀପୁର ଓ ସୁମିତପୁରଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ବିଭିନ୍ନ ସଭାରେ ଉଦ୍ବୋଧନ ଦେଉଛନ୍ତି। କଂଗ୍ରେସ ରାଜ୍ୟଶାଖା ସଭାପତି ଭୂପେନ ବୋରା, ଜାତୀୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ଓ ସାଂସଦ ଗୌରବ ଗୋଗୋଇ ମଧ୍ୟ ପ୍ରଚାର କରୁଛନ୍ତି। ଆମ୍ ଆଦମୀ ପାର୍ଟି ନେତା ଆତିଶି ଆଜି ଦିବ୍ରୁଗଡ଼ଠାରେ ବିଭିନ୍ନ ର୍ୟାଲିରେ ଉଦ୍ବୋଧନ ଦେବେ। ଇତିମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହି ପର୍ଯ୍ୟାୟ ପାଇଁ 65 ଜଣ ପ୍ରାର୍ଥୀଙ୍କର ମନୋନୟନପତ୍ର ବୈଧ ଥିବାର ଜଣାପଡ଼ିଛି। କଂଗ୍ରେସ ଆଜି ବିଜେପିର ସମାଲୋଚନା କରି ଶାସକ ଦଳ ଦେଶକୁ ଧର୍ମ ଭିତ୍ତିରେ ବିଭାଜିତ କରିବାକୁ ପ୍ରଚେଷ୍ଟା ଚଳାଇଥିବାର ଦୋଷାରୋପ କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଥ କହିଛନ୍ତି ବିଜେପି ବିଗତ 10 ବର୍ଷର କାର୍ଯ୍ୟ ବିଷୟରେ କିଛି ନ କହି ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି କରୁଛି। କଂଗ୍ରେସ ଇସ୍ତାହାର ମୁସଲିମ୍ ଲିଗ୍ର ଏକ ନକଲ ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ସେ ସମାଲୋଚନା କରିଛନ୍ତି। ଇତିମଧ୍ୟରେ ବିଜେପି ସଭାପତି ଜେପି ନଡ୍ଡା କଂଗ୍ରେସ ନିର୍ବାଚନ ଇସ୍ତାହାରର ସମାଲୋଚନା କରି ଏହା କଂଗ୍ରେସର ଇସ୍ତାହାର ନା ମୁସଲିମ୍ ଲିଗ୍ର ଇସ୍ତାହାର ବୋଲି ପ୍ରଶ୍ନ କରିଛନ୍ତି। ଉତ୍ତରାଖଣ୍ଡରେ ସମସ୍ତ 5ଟି ଯାକ ଲୋକସଭା ଆସନ ପାଇଁ ମତଦାନ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମୋଟ 83,37,914 ଜଣ ଭୋଟର 55 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ଗଡ଼ୱାଲ ଲୋକସଭା ନିର୍ବାଚନ ମଣ୍ଡଳୀ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ସେଠାରେ 13 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାର୍ଥୀମାନେ ମତଦାତାମାନଙ୍କର ବିଶ୍ୱାସ ଓ ସମର୍ଥନ ଲାଭ କରିବାକୁ ଅକ୍ଲାନ୍ତ ଉଦ୍ୟମ ଚଳାଇଥିବାରୁ ସେଠାରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ଅନୁମାନ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ବିଗତ 10 ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଥିବାରୁ ଏନ୍ଡିଏ ସରକାରଙ୍କ ଶାସନ ଉଲ୍ଲେଖନୀୟ ରହିଛି। ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଏନ୍ଡିଏ ଶାସନକାଳରେ ଲାଗୁ ହୋଇଥିବା ଯୋଜନାଗୁଡ଼ିକରୁ ଲୋକମାନେ ସର୍ବାଧିକ ଉପକୃତ ହୋଇଛନ୍ତି। ଏହି ସମୟରେ ଅର୍ଥନୈତିକ ଅଭିବୃଦ୍ଧି ସର୍ବୋଚ୍ଚ ସ୍ତରରେ ପହଞ୍ଚଥିବାର ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ ପାଇଁ 6 ଜଣ ବିଜେପି ବିଧାୟକଙ୍କୁ ମାର୍ଶାଲମାନେ ସଭାକକ୍ଷରୁ ବାହାର କରିଦେଇଛନ୍ତି। ପୂର୍ବରୁ ଆଜି ସକାଳେ ସଭାକାର୍ଯ୍ୟ ଆରମ୍ଭ ହେବା ସମୟରେ ଦିଲ୍ଲୀ ଜଳ ବୋର୍ଡ ବିଷୟ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା। ବିରୋଧୀ ଦଳ ନେତା ରଣବୀର ସିଂ ବିଧୁରୀ ଦିଲ୍ଲୀ ଜଳ ବୋର୍ଡରେ ଦୁର୍ନୀତି ବିଷୟ ଉତ୍ଥାପନ କରିବାକୁ ଚାହିଁଥିଲେ। ବାଚସ୍କତି ରାମନିବାସ ଗୋଏଲ ଏଥିପାଇଁ ଅନୁମତି ଦେଇନଥିଲେ। ଏହାପରେ ବିଜେପି ବିଧାୟକମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ଆମ୍ ଆଦମୀ ପାର୍ଟି ସରକାରଙ୍କ ବିରୁଦ୍ଧରେ ସ୍କୋଗାନ ଦେଇଥିଲେ। ସଭାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବାଚସ୍କତି ବାରମ୍ଭାର ଅନୁରୋଧ କରିବା ସତ୍ତ୍ୱେ ଏହାର କୌଣସି ଫଳ ମିଳିନଥିଲା। ବିଶୃଙ୍ଖଳା ସୃଷ୍ଟି କରୁଥିବା ବିଧାୟକମାନଙ୍କୁ ସଭାଗୃହ ମଧ୍ୟରୁ ବାହାରକୁ ନେଇଯିବାକୁ ବାଚସ୍କତି ମାର୍ଶାଲମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଜେପି ବିଧାୟକମାନେ ବିଧାନସଭା ବାହାରେ ପ୍ରତିବାଦ କରିଥିଲେ। ଦିଲ୍ଲୀର ଏକ ଅଦାଲତ ଡିଆର୍ଏସ୍ ନେତା କେ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନାମଞ୍ଜୁର କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କେ କବିତାଙ୍କୁ ଗିରଫ କରିଥିଲା। ସ୍ୱତନ୍ତ୍ର ସିବିଆଇ ଜଜ୍ କାବେରୀ ବାବେଜା କେ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତାଙ୍କର ପୁଅର ପରୀକ୍ଷା ପାଇଁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ବିଷୟ ଲୋଡ଼ି ଗୁରୁବାର ଦିନ ସେ ଅଦାଲତଙ୍କର ଦ୍ୱାରସ୍ଥ ହୋଇଥିଲେ। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତାଙ୍କର ଆବେଦନକୁ ବିରୋଧ କରିଥିଲା। ଇଡି କହିଥିଲା କବିତା ପ୍ରମାଣ ନଷ୍ଟ କରିଛନ୍ତି ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରିଛନ୍ତି। କବିତାଙ୍କୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଥିଲା। ଇଡି 15 ତାରିଖରେ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ବର୍ତ୍ତମାନ ସେ ତିହାଡ଼ ଜେଲ୍ରେ ନ୍ୟାୟିକ ହାଜତରେ ଅଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ରାଜନୈତିକ ନେତାମାନଙ୍କ ମଧ୍ୟରେ କବିତା ହେଉଛନ୍ତି ଜଣେ ଉଚ୍ଚବର୍ଗର ନେତା। ଗିରଫ ହୋଇଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ରହିଛନ୍ତି। ଉତ୍ତର ଆମେରିକାରେ ଆଜି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ପ୍ରଶାନ୍ତ ମହାସାଗରରୁ ଆରମ୍ଭ ହୋଇ ଏହି ସୂର୍ଯ୍ୟପରାଗ ମେକ୍ସିକୋ ଆମେରିକା ଓ କାନାଡାରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ରାତି 9:12 ସୂର୍ଯ୍ୟପରାଗ ଆରମ୍ଭ ହୋଇ 2:22 ସମାପ୍ତ ହେବ। ତେବେ ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଏଲ୍ ମୁରୁଗାନ ମିଳିତ ଭାବେ ତାମିଲ ଜନମ ଟିଭି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଠାକୁର କହିଛନ୍ତି ଉନ୍ନତମାନର ସମ୍ଭାଦ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଆଞ୍ଚଳିକ ଭାଷାର ଚ୍ୟାନେଲ୍ଗୁଡ଼ିକର ପ୍ରସାର ଅତ୍ୟନ୍ତ ଅପରିହାର୍ଯ୍ୟ। ସେ କହିଛନ୍ତି ଏହି ଚ୍ୟାନେଲ୍ ସର୍ବଦା ପେସାଦାରିତା ପ୍ରଦର୍ଶନ କରିଆସିଛି ଓ ସମ୍ଭାଦ ପ୍ରସାରଣ ସମୟରେ ଜାତୀୟ ଆଦର୍ଶ ତାମିଲ ଅସ୍ମିତା ଏବଂ ଆଧ୍ୟାତ୍ମିକତା ପ୍ରତି ଗୁରୁତ୍ୱ ଦେଇଆସିଛି। ଶ୍ରୀ ମୁରୁଗାନ କହିଛନ୍ତି ତାମିଲନାଡୁର ଏକ ସମୃଦ୍ଧ ସାଂସ୍କୃତିକ କଳା ଓ ପରମ୍ପରାଗତ ଐତିହ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ପୂର୍ବେ ପ୍ରାକ୍ତନ ତାମିଲ ଭାଷାର ଉଲ୍ଲେଖ କରିଥିବା ବିଷୟରେ ସେ ଜଣାଇଛନ୍ତି। ଜାମ୍ମୁ କାଶ୍ମୀରରେ ଗତ ସନ୍ଧ୍ୟାରେ ହୋଇଥିବା ଭୂସ୍କଳନ ଯୋଗୁଁ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥର ଖୁନି ନାଲିଆଠାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାତିରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ଥିବାବେଳେ ରାଜପଥକୁ ସଫା କରିବା ପାଇଁ ସୀମା ସଡ଼କ ସଂଗଠନର ଉଦ୍ୟମ ଯୋଗୁଁ ବର୍ତ୍ତମାନ ଯାନବାହନ ଚଳାଚଳ ଆରମ୍ଭ ହୋଇଛି। ସର୍ବଶେଷ ଖବର ମିଳିବା ବେଳକୁ ରାଜପଥର ଉଭୟ ପଟରୁ ଯାନବାହନ ଚଳାଚଳ କରୁଥିବାର ଜଣାପଡ଼ିଛି। ପାଣିପାଗ ବିଭାଗ କର୍ଣ୍ଣାଟକର ଉତ୍ତର ଓ କେନ୍ଦ୍ରୀୟ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି। କଲବୁର୍ଗି ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 42.7°C ରେକର୍ଡ କରାଯାଇଛି। ବେଙ୍ଗାଲୁରୁରେ ସର୍ବୋଚ୍ଚ ତାପମାତ୍ରା 37.2° ରହିଛି। ଅଂଶୁଘାତର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ପାଇଁ ସ୍ୱାସ୍ଥ୍ୟ ସତର୍କତା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ ଘର ମଧ୍ୟରେ ରହିବା ଓ ପ୍ରଚୁର ପରିମାଣର ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ 2 ଦିନ ମଧ୍ୟରେ ସେଠାରେ ସାମାନ୍ୟ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସପ୍ତମ ପର୍ଯ୍ୟାୟ ଭାରତ ପେରୁ ବାଣିଜ୍ୟ ରାଜିନାମା ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ବିଭାଗ କହିଛି ଭାରତ ଓ ପେରୁ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଁ ଏହା ଭାରତର ପ୍ରତିଶ୍ରତିବଦ୍ଧତାର ଜ୍ୱଳନ୍ତ ଉଦାହରଣ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଚେନ୍ନାଇରେ ଖେଳାଯିବ। ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁଜରାତ ଟାଇଟାନ୍ସକୁ 33 ରନ୍ରେ ହରାଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 29 ରନ୍ରେ ହରାଇଥିଲା। ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଲୋକସଭା ନିର୍ବାଚନ ପାଇଁ ପାର୍ଟି ପ୍ରାର୍ଥୀମାନଙ୍କ ସମର୍ଥନରେ ଦେଶର ବିଭିନ୍ନ ଭାଗରେ ର୍ୟାଲିମାନ କରୁଛନ୍ତି। ଆସାମରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ଦିଲ୍ଲୀର ଏକ ଅଦାଲତ ଡିଆର୍ଏସ୍ ନେତା କେ କବିତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନାମଞ୍ଜୁର କରିଛନ୍ତି। ଉତ୍ତର ଆମେରିକାରେ ଆଜି ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।